ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମଧ୍ୟପ୍ରାଚ୍ୟନ ଯୁଦ୍ଧସ୍ଥିତି ଭିତରେ ସେନ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସ୍ଥିତି ଆଉ ସୁରକ୍ଷାକୁ ନେଇକରି ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରନ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସ୍ଥିତିକୁ ନଜରଥି ରଖିକରି ତୟାର ରହିବାରକେ ସହିତେ ସମୟ ଜାଣି ଉଚିତ ପଦକ୍ଷେପ ନେବାରକେ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷା ଲାଗି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ପ୍ରବାସୀ ଭାରତୀୟମାନଙ୍କ ସୁରକ୍ଷା ଲାଗି କାମ କରୁଥିବା ସଂସ୍ଥା ମିଶିକରି କାମ କରୁଛନ୍। ସେଆଡ଼େ ସାହାଯ୍ୟ ଲାଗି ବୈଦେଶିକ ମନ୍ତ୍ରଣାଳୟ ତରଫରୁ 24 ଘଣ୍ଟିଆ ଟୋଲ୍ ଫ୍ରି ନମ୍ଘର 800-46-342 ଆଉ ହ୍ୱାଟ୍ସଆପ୍ ନମ୍ଘର 9715-43-09-05-71 ଜାରି କରାଯାଇଛି ବୋଲି ବୈଠକର ସୂଚନା ଦିଆଯାଇଛି। ବୈଠକଟି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାମ ଆଇବା 25 ତାରିଖ ଚୈତ ମାସର ଉଜ୍ଜଲ ପଖର ସପ୍ତମୀ ତିଥିନୁ ମୂଲ କରାଯିବା। ଏ ବାବଦେ ଗଲାକାଲି ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକଟି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ସବୁ କାମ ଶୃଙ୍ଖଳିତ ଭାବେ କରାଯିବା। ଖାସ୍ ପରବ ଆଉ ଶନିବାର ରବିବାର ଦିନ ଗଣତି ମଣତି ବନ୍ଦ ରହିବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
ଆଜି ମାର୍ଚ୍ଚ ମାସ 25 ତାରିଖ 12:12 ଗୋଟାଏ 45 ଗତେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆମକୁ ପରାମର୍ଶ ଆସିଛି। ଏହି ସମୟ ଭିତରେ ଆମେ ବାକି ଯାହା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାକୁ ପ୍ରଶାସନ ତରଫରୁ କରିବୁ ଏବଂ ରାଜ୍ୟ ସରକାର ଯେଉଁ ଅନୁମୋଦିତ ଏସ୍ଓପି ବା ବ୍ୟବସ୍ଥାବଳୀ ଦେଇଛନ୍ତି ତାରି ମାଧ୍ୟମରେ କରିବା ପାଇଁ ଆଜି ପରିଚାଳନା କମିଟି ପରାମର୍ଶ ଦେଇଛନ୍ତି।
ବୈଠକଟି ମହାପ୍ରଭୁମାନଙ୍କ ନୂଆ ରତ୍ନ ପଲଙ୍କ ତିଆର ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟା ମହାପ୍ରଭୁମାନଙ୍କ ଜମିଜମା ସମସ୍ୟା ବାଗିର ବହୁଟେ ପ୍ରସଙ୍ଗଟି ନିଷ୍ପତ୍ତି ନିଆଯାଇଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ସହିତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆଉ ଅଲଗାମାନେ ଉପସ୍ଥିତ ଥିଲେ। ବର୍ଷର ପହିଲା ଚନ୍ଦ୍ରଗ୍ରହଣ ଆଜି ହେଉଛି। ଏଥର ଚନ୍ଦ୍ର କେତୁଗ୍ରସ୍ତ ହେବେ। ଗ୍ରହଣ ସମୟ 6:20 ସଞ୍ଜବେଳର 6:47 ତକ ରହିବା। ଏ ସମୟ ଭିତରେ ପାକନୀତି ଆଉ ଦେବନୀତି ନିଷିଦ୍ଧ ରହିଛି। ଦିନର 3:20 ଗ୍ରହଣ ଲାଗ୍ବା, 5:04 ମଧ୍ୟଗ୍ରହଣ ଆଉ 6:47 ଗ୍ରହଣ ସର୍ବମୁଖ୍ୟ ହେବା। ଚନ୍ଦ୍ରଗ୍ରହଣକେ ନଜରଥି ରଖିକରି ପୁରୀ ଶ୍ରୀମନ୍ଦିର ଦୋଳପୂର୍ଣ୍ଣିମା ଅବସରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ଗ୍ରହଣ ମୁଖ୍ୟ ହେବାର ଉତ୍ତରୁ ମହାପ୍ରଭୁମାନେ ସୁନାବେଶୀ ଦର୍ଶନ ଦେବେ। ମହାପ୍ରଭୁମାନଙ୍କୁ ଅବିର ଆଉ ଝିମିର ଫଗୁ ଲାଗି କରାଯିବା ସହିତ ଦୁଲିଥି ଝୁଲବେ। ସେଆଡ଼େ ସମ୍ବଲପୁର ସମଲେଇ ମନ୍ଦିର ନବୀନ ନୀତିକାନ୍ତି ପରିବର୍ତ୍ତନ କରାଯାଇକରି ମାଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହିଳାମାନଙ୍କର ଘରୋଇ ହିଂସା, କାର୍ଯ୍ୟସ୍ଥଳ ନିର୍ଯାତନା, ସାଇବର ଅପରାଧ ସହିତ ଭିନ୍ ଭିନ୍ ମହିଳା କଲ୍ୟାଣ ପ୍ରସଙ୍ଗତି ଜଡ଼ିତ ଅଭିଯୋଗମାନଙ୍କର ଶୁଣାଣି ଆଇବା 6 ତାରିଖ ଦିନ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ତରଫରୁ କରାଯିବା। ଭୁବନେଶ୍ୱର ଲକ୍ଷ୍ମୀସାଗରନ ଥିବା ରାଜ୍ୟ ମହିଳା ଆଉ ଶିଶୁ ପ୍ରତିଷ୍ଠାନ କାର୍ଯ୍ୟାଳୟନ ଦିନର 10 ବଜେନୁ ଅଭିଯୋଗ ଶୁଣାଣି ମୂଲ ହେବା। ଅଭିଯୋଗ କରବାରକେ ଚାହୁଁଥିବା ମହିଳାମାନେ ନିଜର ଅଭିଯୋଗ ସାଙ୍ଗେ ଧାରି ଜାଗାତି ପହଞ୍ଚବାରକେ ଆୟୋଗ ତରଫରୁ କୁହାଯାଇଛି। ବନ୍ୟପ୍ରାଣୀ ଆଉ ବନ୍ୟଜୀବନର ସୁରକ୍ଷା ଦିଗେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଉଛି। ପୃଥିବୀର ସୁରକ୍ଷା ଦିଗେ ବନ୍ୟଜନ୍ତୁ ଆଉ ବନ୍ୟଜୀବନର ଭୂମିକାକେ ନଜରଥି ରଖିକରି ମିଳିତ ଜାତିସଂଘ ତରଫରୁ ଫି ବଛର ମାର୍ଚ୍ଚ 3 ତାରିଖ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି ଔଷଧୀୟ ସୁଗନ୍ଧିତ ଉଦ୍ଭିଦ, ସ୍ୱାସ୍ଥ୍ୟ, ଐତିହ୍ୟ ଆଉ ଜୀବିକା ସଂରକ୍ଷଣ। ବନ୍ୟଜନ୍ତୁ ଆଉ ବନ୍ୟଜୀବନର ପରିବେଶ, ଅର୍ଥନୈତିକ ଆଉ ସାଂସ୍କୃତିକ ଗୁରୁତ୍ୱ ଉଜାଗର କରବାର ସହିତ ବିଲୋପନକେ ଆୟତ କରବାର ଲାଗି ସାରା ପୃଥିବୀନ ଆଜି ସରକାରୀ ଓ ବେସରକାରୀ ସ୍ତରଥି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଶ୍ରବଣ ବାଧିତମାନଙ୍କୁ ସ୍ୱତନ୍ତ୍ର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ସହିତ ଜନସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଫି ବଛର ଆଜିର ଦିନକେ ବିଶ୍ୱ ଶ୍ରବଣ ଶକ୍ତି ଦିବସ ଭାବେ ପାଳନ କରାଯାଉଛି। ବଧିରତାକେ ରୋକବାର, ଚିକିତ୍ସା ଆଉ ତା'ର ପ୍ରତିକାର କରବାର ଏ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ମିଳିତ ଜାତିସଂଘର ନିଷ୍ପତ୍ତି ଅନୁସାରେ ଫି ବଛର ମାର୍ଚ୍ଚ 3 ତାରିଖ ଦିନ ଏ ଦିବସ ପାଳନ କରାଯାଉଛି। ଗୋଟିଏ ରିପୋର୍ଟ ଅନୁସାରେ ସାରା ପୃଥିବୀନ 70 ନିୟୁତନୁ ଅଏତକା ଲୋକ ଆଂଶିକ ନାହିଁ ତ ପୂରାପୂରି ବଧିରତାର ଶିକାର ହୋଇଛନ୍। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ହୋଇଥିବା ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାଟି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍। ବିଶ୍ୱବିଦ୍ୟାଳୟର ଦଳ 9ଟା ଖେଳଥି ପହିଲାଠାନେ ରହିକରି ଚାମ୍ପିୟନ ହୋଇଛି। ପାଣିପାଗ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ପାଗ ସୁଖା ରହିବା। ସମୁଦ୍ର ଖଣି ଆଉ ଭିତରିଆ ଇଲାକାନ ଦିନର ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିଲା ବେଲ୍କେ ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହତାତି ରେକର୍ଡ କରାଯାଇଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।